ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମଗ୍ର ବିଶ୍ୱ ଆଜି ଭାରତକୁ ସମ୍ମାନର ସହ ଦେଖୁଛି। ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ସଂକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଦୁଇଜଣ ମାଓବାଦୀଙ୍କର ମୃତ୍ୟୁ। ଏବଂ ନେଦରଲ୍ୟାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଗୁଇନ୍ଦା ସଂସ୍ଥାର ପୂର୍ବତନ ମୁଖ୍ୟ ଡିକ୍ ସ୍କୋପ୍। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମଗ୍ର ବିଶ୍ୱ ଆଜି ଭାରତକୁ ସମ୍ମାନର ସହ ଦେଖୁଛି। ପଶ୍ଚିମବଙ୍ଗର ମଥୁରାପୁରରେ ଏକ ର୍ୟାଲିକୁ ସମ୍ବୋଧନ କରି ସେ କହିଛନ୍ତି, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସ୍ଥିର ସରକାର ଏବଂ ଏହାର ବୈଦେଶିକ ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଖୁବ୍ ଶୀଘ୍ର ତୃତୀୟ ସ୍ଥାନରେ ପହଞ୍ଚବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ସୁବର୍ଣ୍ଣ ଭାରତ ଗଠନରେ ନିର୍ଣ୍ଣାୟକ ସମୟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ବିଗତ ଦଶ ବର୍ଷରେ ଏନ୍ଡିଏ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଉନ୍ନତିମୂଳକ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଥମେ ବାରିପଦାର ଛଉପଡ଼ିଆଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଓଡ଼ିଶାରେ ଆହୁରି ଅନେକ କଲ୍ୟାଣମୂଳକ କାର୍ଯ୍ୟ କରିବାକୁ ରହିଛି ଏବଂ ଏଥିପାଇଁ ବିଜେପିକୁ ଦାୟିତ୍ୱ ଦେବାକୁ ସେ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ାଠାରେ ମଧ୍ୟ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଆଜି ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଏବଂ ଚାନ୍ଦବାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ବିହାରରେ ମଧ୍ୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଆସନ୍ତା ଶନିବାର ଦିନ ସେଠାରେ ଆଠଟି ସଂସଦୀୟ କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ। ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ କୋରାକଟ ସଂସଦୀୟ କ୍ଷେତ୍ରର ବିକ୍ରମଗଞ୍ଜଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି। ବକ୍ସର ଏବଂ ପାଟନା ସାହିବ ଲୋକସଭା ନିର୍ବାଚନ କ୍ଷେତ୍ରରେ ମଧ୍ୟ ଶ୍ରୀ ସିଂ ଜନସମାବେଶରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଲୋକ ଜନଶକ୍ତି ପାର୍ଟି ରାମବିଳାସର ମୁଖ୍ୟ ଚିରାଗ ପାଶ୍ୱାନ ସସାରାମ ସଂସଦୀୟ ନିର୍ବାଚନ ମଣ୍ଡଳୀର ଚେନାରୀଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଆର୍ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ପାଟଳୀପୁତ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଆର୍ଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ବିହାରର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିବା ସଂକ୍ରାନ୍ତ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଗ୍ରହଣ କରିନାହାନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାକୁ ଆଧାର କରି ଶ୍ରୀ କେଜରିୱାଲ ଏହି ଆବେଦନ କରିଥିଲେ। ରେଜିଷ୍ଟ୍ରି କହିଛି, ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାର ସ୍ୱାଧୀନତା ତାଙ୍କ ପାଖରେ ରହିଥିବାରୁ ଏହି ଆବେଦନ ବିଚାରଯୋଗ୍ୟ ନୁହେଁ। ଗତ ଦଶ ତାରିଖରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତ ଶ୍ରୀ କେଜରିୱାଲଙ୍କୁ ଆସନ୍ତା ଜୁନ୍ ମାସ ପହିଲା ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ନିର୍ଦ୍ଦେଶ ଅନୁଯାୟୀ ଜୁନ୍ ଦୁଇ ତାରିଖରେ ଶ୍ରୀ କେଜରିୱାଲଙ୍କୁ ତିହାର ଜେଲ୍ରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କେଜରିୱାଲଙ୍କ ଗିରଫଦାରୀର ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗତ 17 ତାରିଖରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ତରୀଣ ଜାମିନ ବୃଦ୍ଧି ପାଇଁ କେଜରିୱାଲଙ୍କ ଆବେଦନ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ସ୍ୱଷ୍ଟ କରିଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଇଏଏସ୍ ପ୍ରଦୀପ କୁମାର ତ୍ରିପାଠୀଙ୍କୁ ଲୋକପାଳ ସଚିବ ଭାବେ ନିଯୁକ୍ତି ଦେବା ପାଇଁ ଅନୁମୋଦନ କରିଛି। ଆସନ୍ତା ଜୁନ୍ ମାସ 30 ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ସେହିଭଳି ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ଆଇଏଏସ୍ ରାକେଶ ରଞ୍ଜନଙ୍କ ନିଯୁକ୍ତିକୁ ମଧ୍ୟ କମିଟି ଅନୁମୋଦନ କରିଛି। କମିଟି ନେଇଥିବା ନିଷ୍ପଭି ଅନୁଯାୟୀ ଅମିତ ଯାଦବଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ଅଫିସର ଅନ୍ ସ୍ୱେଶାଲ୍ ଡ୍ୟୁଟି ଭାବେ ନିଯୁକ୍ତ କରାଯାଇଛି। ଆସନ୍ତା ଜୁଲାଇ ମାସ 31 ତାରିଖରେ ବର୍ତ୍ତମାନ ସଚିବ ଥିବା ସୌରଭ ଗର୍ଗଙ୍କ ଅବସର ପରେ ଶ୍ରୀ ଯାଦବ ବିଭାଗୀୟ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ। ଅନ୍ୟମାନଙ୍କ ମଧ୍ୟରେ ରାଜକୁମାର ଗୋଏଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ପୂର୍ବରୁ ସେ ଗୃହ ମନ୍ତ୍ରଣାଳୟର ସୀମା ପରିଚାଳନା ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ। ରାଜେନ୍ଦ୍ର କୁମାରଙ୍କ ସୀମା ପରିଚାଳନା ବିଭାଗର ସଚିବ ଭାବେ ନିଯୁକ୍ତିକୁ କମିଟି ଅନୁମୋଦନ କରିଛି। ଅନ୍ତର୍ଜାତୀୟ ଜାତିସଂଘ ଶାନ୍ତି ଦିବସ ପାଳନ ଅବସରରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶାନ୍ତି ପାଇଁ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ସଂଘର୍ଷ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ସମସ୍ତଙ୍କ ବୀରତ୍ୱକୁ ସେ ପ୍ରଣାମ କରିଛନ୍ତି। ମିଳିତ ଜାତିସଂଘର ଶାନ୍ତିରକ୍ଷା ପାଇଁ ଯେଉଁମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ସେମାନଙ୍କୁ ମଧ୍ୟ ଶ୍ରୀ ଜୟଶଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଦୁଇଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅନ୍ତର୍ଭୁକ୍ତ। ବଡ଼େପଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମୃତ ମହିଳା ମାଓବାଦୀଙ୍କ ଉପରେ 8 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପୁଲିସ୍ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। ତେଲଙ୍ଗାନାରେ ଏକ ଆନ୍ତଃରାଜ୍ୟ ଶିଶୁ ବିକ୍ରି ର୍ୟାକେଟ୍ର ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ 11 ଜଣଙ୍କୁ ଗିରଫ କରିଛି। ରାଜକୋଣ୍ଡା ପୁଲିସ୍ କମିଶନର ତରୁଣ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସେମାନେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ 1,80,000ରୁ 5.5 ଲକ୍ଷ ଟଙ୍କା ମୂଲ୍ୟରେ ଶିଶୁଙ୍କୁ ବିକ୍ରି କରୁଥିଲେ। ଦିଲ୍ଲୀ ଏବଂ ପୁଣେ ସମେତ ବିଭିନ୍ନ ସ୍ଥାନରୁ ଅଣାଯାଇଥିବା ଏହି ଶିଶୁଙ୍କୁ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସନ୍ତାନବିହୀନ ଦମ୍ପତିଙ୍କୁ ବିକ୍ରି କରାଯାଉଥିବା ସୂଚନା ଆଧାରରେ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ପ୍ରାୟ 13 ଜଣ ଶିଶୁଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। 2023-24 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି 7.4% ରହିଥିବାବେଳେ ସାମଗ୍ରିକ ଅଭିବୃଦ୍ଧି 8% ହୋଇପାରେ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କହିଛି। ଏସ୍ବିଆଇର ଅର୍ଥନୈତିକ ଗବେଷଣା ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ଭାରତର ଅଭିବୃଦ୍ଧି ବିଶ୍ୱ ଅର୍ଥନୈତିକ ସ୍ଥିରତାର ସମ୍ଭାବ୍ୟ ପ୍ରଭାବ ଉପରେ ପର୍ଯ୍ୟବେସିତ। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କ୍ରମାଗତ ଅଭିବୃଦ୍ଧି ଧାରା ଏହି ରିପୋର୍ଟରେ ସ୍ଥାନିତ ହୋଇଛି। ଡିଜେଲ ବ୍ୟବହାର ଏବଂ ଦୁଇଚକିଆ ଯାନ ବୃଦ୍ଧି ପାଉଥିବାରୁ ଗ୍ରାମୀଣ ଅର୍ଥନୈତିକ ସୂଚକାଙ୍କରେ ସକାରାତ୍ମକ ଧାରା ଦେଖିବାକୁ ମିଳୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ନେଦରଲ୍ୟାଣ୍ଡର ଗୁଇନ୍ଦା ସେବାର ପୂର୍ବତନ ମୁଖ୍ୟ ଡିକ୍ ସ୍କୋପ୍ ନେଦରଲ୍ୟାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ଗିର୍ଟି ୱାର୍ଲଡର୍ସଙ୍କ କଠୋର ଦକ୍ଷିଣପନ୍ଥୀ ଫ୍ରିଡମ୍ ପାର୍ଟିର ନେତୃତ୍ୱ ନେବେ। 67 ବର୍ଷୀୟ ସ୍କୋପ୍ ନ୍ୟାୟ ମନ୍ତ୍ରଣାଳୟର ଶୀର୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିବାବେଳେ ତାଙ୍କର ବର୍ତ୍ତମାନ କୌଣସି ଦଳୀୟ ସମ୍ପୃକ୍ତି ନାହିଁ ବୋଲି କୁହାଯାଇଛି। ଦେଶରେ ଉତ୍ତର ପୂର୍ବ ସୀମାରେ ବାଂଲାଦେଶ ନାଗରିକ ଏବଂ ରୋହିଙ୍ଗ୍ୟାଙ୍କ ଚୋରାଚାଲାଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଜଣଙ୍କୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସାମ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପୂର୍ବରୁ ଏହି ମାମଲାରେ 33 ଜଣଙ୍କୁ ଗିରଫ କରିଛି। ତେବେ ଏନ୍ଆଇଏ ଗିରଫ କରିଥିବା ତ୍ରିପୁରାର ଏହି ବାସିନ୍ଦା ଚୋରାଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଭାରତ ବାଂଲାଦେଶ ସୀମାର ଦୁର୍ଗମ ଅଞ୍ଚଳ ଦେଇ ପ୍ରତିମାସରେ ବହୁସଂଖ୍ୟକ ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟାଙ୍କୁ ଭାରତକୁ ଚାଲାଣ କରାଯାଉଛି ବୋଲି ଏନ୍ଆଇଏ କହିଛି। ନିର୍ବାଚନ ଆୟୋଗ କହିଛନ୍ତି ଗତ ଷଷ୍ଠ ପର୍ଯ୍ୟାୟ ଭୋଟ୍ଗ୍ରହଣରେ 7,05,44,933 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ ଅନୁଷ୍ଠିତ 58 ସଂସଦୀୟ କ୍ଷେତ୍ର ପାଇଁ ମତଦାନ 63.37% ହୋଇଥିବା ଆୟୋଗ କହିଛି। ତେବେ ପୋଷ୍ଟାଲ ବାଲଟ ଜରିଆରେ ମତଦାନର ଗଣତି ଚାଲିଛି ଏବଂ ଏହାପରେ ଏହି ପର୍ଯ୍ୟାୟ ପାଇଁ ମୋଟ ମତଦାନ ପ୍ରକାଶ ପାଇବ ବୋଲି ଏଥିରେ ସ୍ୱଷ୍ଟ କରାଯାଇଛି। 1999 ମସିହାରେ ଭାରତ ସହ ହୋଇଥିବା ଚୁକ୍ତିନାମାକୁ ଇସ୍ଲାମାବାଦ ଉଲ୍ଲଂଘନ କରିଛି ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ କହିଛନ୍ତି। ଗତକାଲି ପାକିସ୍ତାନ ମୁସଲିମ୍ ଲିଗ୍ର ସାଧାରଣ ପରିଷଦ ବୈଠକରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ସେ କହିଛନ୍ତି 1998 ମସିହା ମଇ 18 ତାରିଖରେ ପାକିସ୍ତାନ ପରମାଣୁ ପରୀକ୍ଷଣ କରିଥିଲା। ଏହି ପରିପ୍ରେକ୍ଷୀରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାହୋର ଗସ୍ତ କରି ଦ୍ୱିପକ୍ଷୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 1999 ଫେବୃୟାରୀ 21 ତାରିଖରେ ଦ୍ୱିପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଳନ ଲକ୍ଷ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତେବେ ଚୁକ୍ତିର ଅଳ୍ପଦିନ ପରେ ଜାମ୍ମୁ କାଶ୍ମୀର କାର୍ଗିଲ୍ ଜିଲ୍ଲାକୁ ପାକିସ୍ତାନ ସେନା ପ୍ରବେଶ କରିଥିଲେ, ଯାହାଦ୍ୱାରା କାର୍ଗିଲ୍ ଯୁଦ୍ଧ ହୋଇଥିଲା। ସୂଚନାଯୋଗ୍ୟ ଗତକାଲିର ସାଧାରଣ ପରିଷଦ ବୈଠକରେ ଶ୍ରୀ ସରିଫ୍ ସର୍ବସମ୍ମତିକ୍ରମେ ଦଳର ସଭାପତି ଭାବେ ମନୋନୀତ ହୋଇଛନ୍ତି। ସର୍ବିଆର ଟେନିସ୍ ତାରକା ନୋଭାକ୍ ଜୋକୋଭିଚ୍ ଫ୍ରେଞ୍ଚ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ସେ ସ୍ୱେନ୍ର ରବର୍ଟୋ କାର୍ଭାଲେସ୍ ବୋନଙ୍କୁ ଭେଟିବେ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମଗ୍ର ବିଶ୍ୱ ଆଜି ଭାରତକୁ ସମ୍ମାନର ସହ ଦେଖୁଛି। ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କରିବା ସଂକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି। ଛତିଶଗଡ଼ରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 2 ଜଣ ମାଓବାଦୀଙ୍କର ମୃତ୍ୟୁ ଏବଂ ନେଦରଲ୍ୟାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଗୁଇନ୍ଦା ସଂସ୍ଥାର ପୂର୍ବତନ ମୁଖ୍ୟ ଡିକ୍ ସ୍କୋପ୍।